ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ରାଷ୍ଟ୍ର ନିର୍ମାଣରେ ଜାତୀୟ କ୍ୟାଡେଟ୍ ବାହିନୀ ଏନ୍ସିସିର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି କହିଛନ୍ତି। ଗତକାଲି ଭୁବନେଶ୍ୱର ଓୟୁଏଟି ପ୍ରେକ୍ଷାଳୟରେ ଆୟୋଜିତ ସେମିନାରକୁ ଉଦ୍ଘାଟନ କରି ରାଜ୍ୟପାଳ କହିଛନ୍ତି, ଏନ୍ସିସି ଏକ ସକ୍ରିୟ ଯୁବ ଆନ୍ଦୋଳନ ଭାବରେ ଉଭା ହୋଇଛି। ଏହା ଶୃଙ୍ଖଳା, ଚରିତ୍ର ଗଠନ ଓ ନିଃସ୍ୱାର୍ଥପର ସେବା ମାଧ୍ୟମରେ ଦାୟିତ୍ୱବାନ ନାଗରିକ ଏବଂ ଦେଶର ଭବିଷ୍ୟତ ଗଠନ କରୁଛି। ଅପରେସନ୍ ସିନ୍ଦୁରର ସଫଳତା ପାଳନ ଅବସରରେ ଭୁବନେଶ୍ୱର ଲିଙ୍ଗିପୁରରେ ଆୟୋଜିତ ତ୍ରିରଙ୍ଗା ଶୋଭାଯାତ୍ରାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଜାତି ଧର୍ମ ନିର୍ବିଶେଷରେ ସମସ୍ତ ଭାରତୀୟ ତ୍ରିରଙ୍ଗା ତଳେ ଏକଜୁଟ ହେଲେ କୌଣସି ଶକ୍ତି ଆମ ବିରୁଦ୍ଧରେ ସଫଳ ହେବ ନାହିଁ। ମୁଖ୍ୟମନ୍ତ୍ରୀ କହିଛନ୍ତି, ସମସ୍ତେ ଏକାଠି ହୋଇ ମିଳିମିଶି କାର୍ଯ୍ୟ କଲେ ଜୀବନର ସମସ୍ତ କଠିନ ପରିସ୍ଥିତି ଦୂର ହୋଇପାରିବ। ସାରା ଦେଶରେ ଗତକାଲି ଓ ଆଜି ପଞ୍ଚାୟତ ସ୍ତରରେ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହେଉଛି। ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଯାଇ ବାରିପଦା ଓ ରାଇରଙ୍ଗପୁରଠାରେ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ଅଧୀନରେ ଚାଲିଥିବା ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତିରେ ସୃଷ୍ଟି ହେଉଥିବା ସମସ୍ୟାଗୁଡ଼ିକର ସମାଧାନ କରିବା ଉପରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଗୁରୁତ୍ୱ ଦେଇଛନ୍ତି। ସମୀକ୍ଷା ବୈଠକରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ସାଂସଦ ନବଚରଣ ମାଝୀ ଓ ମମତା ମହାନ୍ତ ଏବଂ ବିଧାୟକମାନେ ଉପସ୍ଥିତ ଥିଲେ। ଅପରେସନ୍ ସିନ୍ଦୁରର ସଫଳତାକୁ ନେଇ କଟକରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନେତୃତ୍ୱରେ ପରାକ୍ରମ ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି। ଶୋଭାଯାତ୍ରାରେ ବିଧାୟକ, ନେତା ଓ କର୍ମୀଙ୍କ ସମେତ ବିଭିନ୍ନ ସଂଗଠନ ସାମିଲ ହୋଇଥିଲେ। ଢେଙ୍କାନାଳରେ ମଧ୍ୟ ପରାକ୍ରମ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଶୋଭାଯାତ୍ରା ଆରମ୍ଭ କରି ଭାରତୀୟ ସେନାର ସାହସ ଓ ପରାକ୍ରମକୁ ପ୍ରଶଂସା କରିଥିଲେ। ରାଜ୍ୟରେ ନୂଆ ସରକାର ଗଠନକୁ ଆସନ୍ତା ମାସରେ ଏକ ବର୍ଷ ପୂରଣ ହେଉଥିବାରୁ ସରକାରଙ୍କ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମର ସଫଳତା ସମ୍ପର୍କରେ ଲୋକମାନଙ୍କୁ ଅବଗତ କରାଯିବ। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ଜୁନ୍ 11-13 ପର୍ଯ୍ୟନ୍ତ ରାଜ୍ୟ, ଜିଲ୍ଲା ଏବଂ ବ୍ଲକ ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରିବା ପାଇଁ ବୈଠକରେ ଆଲୋଚନା ହୋଇଛି। ଜନସଚେତନତା ସୃଷ୍ଟି ଲାଗି 3 ଦିନ ଧରି ରାଜ୍ୟସ୍ତରରେ ସାଧାରଣ ସଭା ଓ ବିକାଶ ମେଳା ଏବଂ ଜିଲ୍ଲାସ୍ତରରେ ସଭା ଓ କାର୍ଯ୍ୟକ୍ରମ ଏବଂ ଓର୍ମା ସହଯୋଗରେ 5 ଦିନିଆ ପ୍ରଦର୍ଶନୀ ଅନୁଷ୍ଠିତ ହେବ। ଭୁବନେଶ୍ୱର ଜନତା ମଇଦାନଠାରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ବୈଠକରୁ ଜଣାପଡ଼ିଛି। ସାଂସ୍କୃତିକ ବିନିମୟ, ସଂସ୍କୃତିରେ ସମୃଦ୍ଧି, ଆପୋଷ ବୁଝାମଣାର ବିକାଶ ଏବଂ ଲୋକଙ୍କ ମଧ୍ୟରେ ସହଯୋଗ ଓ ଶାନ୍ତିର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ହେଉଛି ସଂଗ୍ରହାଳୟ। ସଂଗ୍ରହାଳୟର ଗୁରୁତ୍ୱକୁ ଉପଲବ୍ଧି କରି ଜନସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ 1977 ପ୍ରତିବର୍ଷ ଆଜିର ଦିନକୁ ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ ଭାବେ ପାଳନ କରାଯାଉଛି। ମାନବ ସମାଜକୁ ଜ୍ଞାନ ଦେବାରେ ଏବଂ ପୃଥିବୀକୁ ପରିବର୍ତ୍ତନ କରିବାର ଶକ୍ତି ସଂଗ୍ରହାଳୟର ରହିଛି। ସଂଗ୍ରହାଳୟରୁ ଅତୀତ ବିଷୟରେ ଶିକ୍ଷା ମିଳିବା ସହିତ ନୂଆ ବିଚାର ନିମନ୍ତେ ପଥ ଉନ୍ମୁକ୍ତ ହୋଇଥାଏ। ଚଳିତ ବର୍ଷର ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସର ବାର୍ତ୍ତା ରହିଛି, ଦ୍ରୁତ ପରିବର୍ତ୍ତନଶୀଳ ସମ୍ପ୍ରଦାୟରେ ସଂଗ୍ରହାଳୟର ଭବିଷ୍ୟତ। ସୁବର୍ଣ୍ଣପୁର ଜିଲ୍ଲାର ବିନିକା ବ୍ଲକ ଅନ୍ତର୍ଗତ କଳାଗ୍ରାମ କର୍ତ୍ତଙ୍ଗ ଗାଁରେ ଚାଲିଥିବା ପାରମ୍ପରିକ କୃଷ୍ଣଲୀଳା ନାଟକ ଉଦ୍ଯାପିତ ହୋଇଛି। 18 ଦିନ ଧରି କୃଷ୍ଣଙ୍କ ଜନ୍ମଠାରୁ କଂସଙ୍କ ମୃତ୍ୟୁ ପର୍ଯ୍ୟନ୍ତ ପ୍ରସଙ୍ଗକୁ ନେଇ ନୃତ୍ୟାଭିନୟ ଲୀଳା ନାଟକ ଅନୁଷ୍ଠିତ ହୋଇଥିଲା। ଉଦ୍ଯାପନୀ ଦିବସରେ ଅତିଥିମାନେ 200 ବର୍ଷର ଏହି ଲୀଳା ନାଟକ ଓଡ଼ିଶାର ଲୋକକଳା ପ୍ରବାହକୁ ଏହା ମାଧ୍ୟମରେ ଉଜ୍ଜୀବିତ ରଖାଯାଇଛି ବୋଲି କହିଥିଲେ। ରାଜ୍ୟରେ ଶୀତଳ ଭଣ୍ଡାର ସ୍ଥାପନ ନିମନ୍ତେ ଏପର୍ଯ୍ୟନ୍ତ ଗୋ ସୁଗମ ପୋର୍ଟାଲରେ 25 ଜିଲ୍ଲାର 82 ଜଣ ଉଦ୍ୟୋଗୀ ପଞ୍ଜୀକରଣ କରିଛନ୍ତି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡକ୍ଟର ଅରବିନ୍ଦ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜ୍ୟ ସରକାରଙ୍କ ନୂତନ ଶୀତଳ ଭଣ୍ଡାର ନୀତି ସମ୍ପର୍କରେ ଆଲୋଚନା ହୋଇଥିଲା। ଓଡ଼ିଶା ଶୀତଳ ଭଣ୍ଡାର ସଂଘର ସଦସ୍ୟ ଏବଂ ଶୀତଳ ଭଣ୍ଡାର ସ୍ଥାପନ ନିମନ୍ତେ ଇଚ୍ଛୁକ ଉଦ୍ୟୋଗୀଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଜଣାପଡ଼ିଛି। ଭଦ୍ରକ ଜିଲ୍ଲା ଧାମନଗର ବିଜ୍ଞପିତ ଅଞ୍ଚଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ନିର୍ମାଣ ପାଇଁ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ଏନ୍ଏସ୍ସି ନିର୍ବାହୀ ଅଧିକାରୀ ଓ ଅଧ୍ୟକ୍ଷା ଯୋଗଦେଇ ସମୟସୀମା ମଧ୍ୟରେ ଆବେଦନ ଓ ପଞ୍ଜୀକରଣ କରିବା ଲାଗି ପରାମର୍ଶ ଦେଇଛନ୍ତି। ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ର ସମ୍ପତ୍ତି ପରିଚାଳନା ନିମନ୍ତେ ଗଠିତ କ୍ଷମତାପନ୍ନ କମିଟିର ତୃତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ଖାରବେଳ ଭବନରେ ବିଭାଗୀୟ ପ୍ରମୁଖ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଭୁବନେଶ୍ୱରରେ ସୃଷ୍ଟି ହୋଇଥିବା ବ୍ୟାପକ ସମ୍ପତ୍ତିର ପରିଚାଳନା, ରକ୍ଷଣାବେକ୍ଷଣ ଏବଂ ଉତ୍ତମ ବ୍ୟବହାର ଉପରେ ଆଲୋଚନା ହୋଇଥିଲା। ବିଶେଷଭାବେ ବହୁସ୍ତରୀୟ ଗାଡ଼ି ରଖିବା ସ୍ଥାନ, ରାସ୍ତା ପରିଦୃଶ୍ୟ, ଟିକସ ବଣ୍ଟନ ନୀତି ଭଳି ବିଷୟ ଉପରେ ଯୋଜନା ଓ ସହଯୋଗ ଆବଶ୍ୟକତା ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।